ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭୋପାଳଠାରେ ବିଶ୍ୱ ନିବେଶକ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ପିଏମ୍ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ଆଜି ପ୍ରଦାନ କରାଯିବ 19ତମ କିସ୍ତି ଅର୍ଥ. ମହାକୁମ୍ଭ ମେଳା ଶ୍ରଦ୍ଧାଳୁଙ୍କ ସୁବିଧାଜନକ ଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ନିରନ୍ତର ପ୍ରୟାସ ଜାରି ରଖିଛି, କହିଲେ ରେଳମନ୍ତ୍ରୀ. ନବଗଠିତ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ହେଲା ଆରମ୍ଭ, ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱବ୍ୟାଙ୍କଠାରୁ ଆରମ୍ଭ କରି ଆନ୍ତର୍ଜାତିକ ସ୍ତରର ସବୁ ପ୍ରମୁଖ ଅନୁଷ୍ଠାନ ଭାରତକୁ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଘୋଷଣା କରୁଛନ୍ତି. ମଧ୍ୟପ୍ରଦେଶର ଭୋପାଳଠାରେ ବିଶ୍ୱ ନିବେଶକ ସମ୍ମିଳନୀର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସରେ ପ୍ରଥମଥର ପାଇଁ ସମଗ୍ର ବିଶ୍ୱ ଆଶାର ସହ ଭାରତକୁ ନଜର ପକାଉଛି. ବିଶ୍ୱବାସୀଙ୍କର ଏହି ବିଶ୍ୱାସ ଭାରତବାସୀଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଛି. ବିକଶିତ ଭାରତରେ ବୟନଶିଳ୍ପ, ପର୍ଯ୍ୟଟନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ. ଏହି କ୍ଷେତ୍ରଗୁଡ଼ିକରେ ପାରମ୍ପରିକ ଦକ୍ଷତାକୁ ପ୍ରୋହାହନ ପ୍ରଦାନ ସହିତ କୃଷି, ବୟନଶିଳ୍ପ, ଚିକିତ୍ସା କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ର ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଖଣିଜ ସମ୍ପଦ ଏବଂ ଭିଭିଭୂମି ଦୃଷ୍ଟିରୁ ମଧ୍ୟପ୍ରଦେଶ ଦେଶର ଅନ୍ୟ ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଥିବାବେଳେ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନନିଧି ଯୋଜନାର ଷଷ୍ଠ ବାର୍ଷିକୀ ପାଳନ ଅବସରରେ ଦେଶର କୃଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ପ୍ରାୟ 3,50,000 କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇସାରିଛି. ଦେଶରେ କୃଷକଙ୍କ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ପ୍ରଦାନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିଛି. ଗତ 10 ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ଦେଶରେ କୃଷିକ୍ଷେତ୍ର ଦ୍ରୁତ ଅଗ୍ରଗତି କରିଥିବା ସେ କହିଛନ୍ତି. କୃଷି ଖର୍ଚ୍ଚ ହ୍ରାସ କରିବା ସହିତ କୃଷକଙ୍କ ଆୟ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦି କହିଛନ୍ତି. କୃଷକଙ୍କ ପାଇଁ ଦେଶ ଗର୍ବିତ ଏବଂ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 19ତମ କିସ୍ତି ଅର୍ଥ ପ୍ରଦାନ କରିବେ. ଦେଶର 9,80,00,000ରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କ ଜମାଖାତାକୁ ଏ ବାବଦରେ 22,700 କୋଟିରୁ ଅଧିକ ଟଙ୍କା ସିଧାସଳଖ ଭାବେ ପ୍ରଦାନ କରାଯିବ. ପିଏମ୍ କିଷାନ ଯୋଜନାର ଷଷ୍ଠ ବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ବିହାରରେ କେତେକ ପ୍ରକଳ୍ପର ଉଦ୍ଘାଟନ ସହିତ କୃଷି କଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ. ଭାଗଲପୁର ବିମାନ ବନ୍ଦର ପଡ଼ିଆଠାରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ମୋତିହାରୀଠାରେ ରାଷ୍ଟ୍ରୀୟ ଗୋକୁଲ ମିଶନ ଅଧୀନରେ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ରକୁ ଉଦ୍ଘାଟନ କରିବେ. ଏହି ଅବସରରେ ବେଗୁସରାଇର ବରାଉନିଠାରେ 113 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍କୁ ଲୋକାର୍ପଣ ମଧ୍ୟ କରିବେ. ନୱାଡ଼ା, ୱାରିସଲିଗଞ୍ଜ, ତଲେୟା ରେଳ ସେକ୍ସନର ଦୋହରୀକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ. 520 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି. ଏହି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଯୋଗଦେବେ। ଆୟକର ବିଲ୍ 2025 ସମ୍ପର୍କିତ ଲୋକସଭାର ଚୟନ କମିଟି ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି। 31 ସଦସ୍ୟ ବିଶିଷ୍ଟ ଏହି ବୈଠକରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସ ସୁଦ୍ଧା କମିଟି ଏହାର ରିପୋର୍ଟ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏହି ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହାର ଅଧିକ ତର୍ଜମା ପାଇଁ ଚୟନ କମିଟିକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 2 ଦିନ ଆସାମ ଗସ୍ତରେ ଯାଉଛନ୍ତି। ସନ୍ଧ୍ୟାରେ ଗୁଆହାଟୀଠାରେ ଝୁମୟୀର ବିନନ୍ଦିନୀ 2025 କାର୍ଯ୍ୟକ୍ରମରେ ଯୋଗଦେବେ। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗୁଆହାଟୀର ସରୁସାଜାଇ ଷ୍ଟାଡିୟମ୍ଠାରେ ବୃହତ୍ ଝୁମର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଝୁମୟୀର ବିନନ୍ଦିନୀ 2025 କାର୍ଯ୍ୟକ୍ରମରେ ଯୋଗଦେବେ। ଆସାମ ଚା'ର 200 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଆଧାରିତ ଲେଜର ଶୋ ଅନୁଷ୍ଠିତ ହେବ। ଭାରତର 61 ଜଣ ମିଶନ ମୁଖ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏହି ସମ୍ବନ୍ଧୀୟ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଓ ଭିଭିଭୂମି ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ଆସାମ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ଆନ୍ତର୍ଜାତିକ ସଂଗଠନ, ନିବେଶକ ଏବଂ ନୀତି ନିର୍ଦ୍ଧାରକ ଓ ଶିଳ୍ପ ବିଶେଷଜ୍ଞ ପ୍ରମୁଖ ଯୋଗଦେବେ। ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କର ସୁବିଧାଜନକ ଯାତ୍ରାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀ ରେଳ ଷ୍ଟେସନ୍ରେ ଗତକାଲି ରାତିରେ ପରିଦର୍ଶନ କରିବା ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ବୋର୍ଡ କାର୍ଯ୍ୟାଳୟରେ ସ୍ଥାପିତ ୱାର୍ ରୁମ୍ ଶ୍ରଦ୍ଧାଳୁଙ୍କର ଯାତ୍ରା ନେଇ ତୀକ୍ଷ୍ଣ ନଜର ରଖିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।
तीन चार हजार लोग एक साथ आते हैं, उसको डायरेक्शनली अब सीधा होल्डिंग एरिया में ले जाने की व्यवस्था की गई है और जितने अनरिजर्व टिकटिंग के काउंटर्स हैं उनको फर्स्ट फ्लोर से हटा के यहाँ पे होल्डिंग एरिया के अंदर काउंटर्स उसके बना दिए गए, जिससे कि स्टेशन के अंदर वही व्यक्ति जाए जिसने टिकट लिया हुआ हो और यहाँ पे होल्डिंग एरिया के अंदर टिकट का बना देने से यात्रियों को भी एक तरीके से सुविधा होती है। तो प्रयास ये रहेगा कि जो भी पैसेंजर स्टेशन के अंदर जाए उसने टिकट लिया हुआ हो और तभी जाए जब गाड़ी अंदर आने वाली हो।
ଭାରତୀୟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ରେଳଷ୍ଟେସନରେ ପ୍ରୟାଗରାଜକୁ ଯାତ୍ରା ଟିକେଟ୍ ବିକ୍ରି ସ୍ୱାଭାବିକଠାରୁ ଅଧିକ ରହିଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ପାଞ୍ଚଟି ଅଣସଂରକ୍ଷିତ ଟ୍ରେନ୍ ପ୍ରୟାଗରାଜକୁ ଚଳାଚଳ କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ରେଳବାଇ ସୂଚନା ଦେଇଛି। ନବଗଠିତ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅସ୍ଥାୟୀ ବାଚସ୍କତି ଅରବିନ୍ଦର ସିଂହ ନବନିର୍ବାଚିତ ସଦସ୍ୟଙ୍କୁ ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ପରଭେଶ ସାହିବ ସିଂହ, ଆଶିଷ ସୁଦ, ମନଜିନ୍ଦର ସିଂହ ସିର୍ସା, କପିଲ ମିଶ୍ରା, ରବୀନ୍ଦ୍ର ଇନ୍ଦ୍ରାଜ ସିଂହ ଏବଂ ପଙ୍କଜ ସିଂହ ପ୍ରମୁଖ ପ୍ରଥମେ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଅପରାହ୍ନରେ ବୈଠକ ଆରମ୍ଭ ହେବା ପରେ ବାଚସ୍କତି ନିର୍ବାଚନ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଉପରାଜ୍ୟପାଳ ଭିକେ ସାକ୍ସେନା ଆସନ୍ତାକାଲି ଗୃହକୁ ସମ୍ବୋଧନ କରିବେ। ଏହାପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହି ତିନିଦିନିଆ ସଂକ୍ଷିପ୍ତ ଅଧିବେଶନ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଶ୍ରମ ସଂସ୍କାର ଦେଶର କର୍ମଶକ୍ତି ନୀତିର ଆଧୁନିକୀକରଣ ପ୍ରୟାସର ମୂଳଦୁଆ ହୋଇଛି। ନୂଆଦିଲ୍ଲୀରେ ସାମାଜିକ ନ୍ୟାୟ ଆଧାରିତ ପ୍ରଥମ ଆଞ୍ଚଳିକ ଆଲୋଚନାକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମର 74ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଆହ୍ୱାନଗୁଡ଼ିକର ଅଭିନବ ସମାଧାନ ଉପରେ ମତ ବିନିମୟ ହେଉଛି। ଏହି ଅବସରରେ ଶ୍ରୀ ମାଣ୍ଡବ୍ୟ ଇ ଶ୍ରମ ମୋବାଇଲ୍ ଆପ୍ର ଉନ୍କୋଚନ କରିଛନ୍ତି। ଏହି ଆପ୍ ସମଗ୍ର ଦେଶରେ ଶ୍ରମିକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷର ବଜେଟ୍ରେ 2047 ସୁଦ୍ଧା 70% ମହିଳା ଶ୍ରମଶକ୍ତି ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ପୁନଃ ପ୍ରକ୍ରିୟାକରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଆର୍ଥିକ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଡକ୍ଟର ସୁନୀଲ ପାଣ୍ଡେ ଏବଂ ପରିବେଶବିତ୍ ମୁକୁଲ ସନୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123341444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ସ୍କୃତି ମନ୍ଧନାଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଦଳ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦୀପ୍ତି ଶର୍ମା ନେତୃତ୍ୱାଧୀନ ୟୁପି ୱାରିୟର୍ସ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନର ରାଓ୍ୱଲପିଣ୍ଡିଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଗତକାଲିର ମ୍ୟାଚ୍ରେ ଭାରତ ପାକିସ୍ତାନକୁ 6 ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭୋପାଳଠାରେ ବିଶ୍ୱ ନିବେଶକ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ଆଜି ପ୍ରଦାନ କରାଯିବ 19ତମ କିସ୍ତି ଅର୍ଥ। ନବଗଠିତ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ହେଲା ଆରମ୍ଭ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।